ରୁଣଦାରୁ
କା କହ ତାଳ
ଗାଏ କିଛି ଆଇଲ ପାରୁ ଆମର ଜୋର ସେ ଭୁକ ଲାଗଲ ବରୁ କୁଛ କି ଆଉ ନା
ତୋହର ଚାଲ ରହନ ହମରା ନିକ ନାଇ ଖେ ଲାଗତ
ଆମା ଚାଲ ମେ କା ବୋଲ ବଡୁବେ
ଜବ ଆଓ ତଳ ଘରେ ତବ ଶରାବ ପି କେ ଏକଦମ ନଶେ ମେ ତୁ ଆଓ ତଳ
ଶରାବ ଖରାବ ନା ହୋ ଇହେ ତ ଜୀବନ ବୁଟି ହୋଏ ଶରାବ ପିଲା ବ ଜମାନି ବଡ ଜାଲା ଏସେ ହାତ ମେ ଡାଣ୍ଡା କା ଲେଲେ ବଡୁ
ଏସେ ଲେଲେ ବାନି କି ତୁହାର ଆଜ ମାର କେ ମନ ଠାଣ୍ଡା କ ଦେବେ କେ ବା
ଏ ଡାଣ୍ଡା ସେ
ହାଁ
ଆରେ ଡାଣ୍ଡା ସେ ମନ ଠାଣ୍ଡା ନା ହୋଇ ଜବ ଜାଡ଼ା ମେ ଅଣ୍ଡା ଖାଇବୁ ତ ହାଥ ମେ ଡାଣ୍ଡା ଠିକ ରହି ଜାଡ଼ା ମେ ହେ ଅଣ୍ଡା କେ ଜରୁରତ ବା ଦେଖ ସମାଙ୍ଗ ଜବ ଶରାବୀ ହୋ ଜାଲା ଟୋକରା କେ ପତ୍ନୀ କେ ଡର ମାନୁ କି ସେବା କରକେ ଚାହି
ତୁ ସେବା ମେ କେ ପତ୍ନୀ ନା ହଇ ହମ ବଡି ମାର ମାରିଲା
ମାର ମାରବୁ ଜାଣ ଦାରୁ ହମ କାହା ସେ ଆଉଟାନି
କାହା ସେ ଆଉତାଳ
ଏଗୋ ହମର ସଙ୍ଗତିଆ କେ ମିଜାଜ ଖରାପ ରହେ ଜାନଲୁ
ଓହି ଦେଖେ କହି ରହ
ହଁ ସଙ୍ଗତିଆ ସେ ମିଲେ ଖାଜି କହି ରହି ଆ ସଙ୍ଗତିଆ ବି ହମ ତିନ ଘଣ୍ଟା ବୈଠନି ହ ଜାନଲୁ ବାକି ହମ କା କହି ସଙ୍ଗତିଆ ଅତନା ବେମାର ବା କି ଓକର ଅଭି ତକ ହମ ନାମେ ନା ଜନନି ଆପଣ ନାମେ ନା ବଟଇଲ ସେ ଏ ଗାମ ବଡ଼ବେ କୀର୍ତ୍ତନ ଶରାବ ମେ ତୁ ତିନ ଗୋ ଲୋକ ଚାଡୁ ଦେଖ ହମ ଦେଖନି ହସ୍ପିଟାଲ ମେ ଗୋ ଶରାବୀ ଭାଇ ଗଲନ ହମରେ ଲେଖା ଜାନଲୁ ତୁ ବେଚାରେ ଚାଷମା ଲଗାଉଲେ ରହନ ତୁ ଚାଷମା ଲଗାଉଲ ଡାକ୍ତର ସାହେବ ସେ କହତନ ଡାକ୍ତର ସାହେବ ହମରା ଆଖ ମେ କୁଛ ଖରାବି ବଢୁଏ ଏସେ କି ହମରା ଆଖ ସେ ଦୁଗୋ ଆଦମୀ ଲୋକତନ ଡ୍ରାଇଭର ସାହେବ ଦୁଗୋ ଲୋକ ରହନ ଗାଡ଼ି ମେ ଯବା ଅଟ ନାହିଁ ତ ଆର୍ ଡାକ୍ତର ସାହେବ ରହୁ ଦୁଗୋ ଲୋକ ତାନି କୌନା କୁର୍ସିଆ ବୈଠଲ ବାନି ଜନଲୁ ତ ଡାକ୍ତର ସାହେବ ଅଛନ୍ ଚାଷମା ଲଗେଇଲେ ରହନ ଡାକ୍ତର ସାହେବ କହତଣ ଏ ତୁମାରେ ଆଖ ସେ ଦୋ ଲୋକତା ହେ ଲେକିନ ତୁମ ଚାରୋ ଭାଇ ଏକ ସାଥ କ୍ୟୁ ଆୟ ହୋ ଏସେ କି ଡାକ୍ତର ସାହେବ କେ ସେ ଅଖିଆ ସେ ଚାର ଗୋ ଲୋକଟ ରହେ ଆ ହମରା ଅଖିଆ ସେ ଦୁ ଗୋ ଲୋକଟ ରହେ
ତୋହର ବାତ ହମରା ଏକ ଠିକ ନାଇ ଖେ ଲାଗତ ତୁ ଅପନ ଚାଲ ରହନ ସୁଧାର କେ ରହ ନା ତ ତୋହରା କେ ଘର ସେ ହମ ନିକାଲ ଦେ
ଐସନ ମତ କହେ ରାନୀ ତୁହି ତ ହମର ହଉ ଜମାନୀ କେ ପାନି ଆ ଜବ ରାତ ଭର ଜାଡ଼ା ମେ ଦୁନୁ ଜାନି ଜାନି ହମନି କେ ଏକଦମ ସତଯୁଗ ମେ ସବ କୋଇ ମାନି
बजली